ମାତୃତ୍ୱ। ଜଙ୍ଗଲ ଭିତରଟା କଳା କିଟିକିଟି ଅନ୍ଧାର, ଗଛପତ୍ରରେ ଝିପିଝିପି ବର୍ଷା ପାଣିର ଟପ୍ ଟପ୍ ଶବ୍ଦ ସାଙ୍ଗକୁ ଝିଙ୍କାରିର ଝିଁ ଝିଁ, ପୁଣି କେଉଁ ଅଜଣା ଜନ୍ତୁର ଗର୍ଜନ, ଏସବୁ କିନ୍ତୁ ବେଖାତିର କରି ଆଗେଇ ଚାଲିଛି କୁନ୍ତ କାଖରେ ତାର ତିନି ମାସର ଛୁଆ। ଆଉ ଉପାୟ ବା କ'ଣ? ଜଙ୍ଗଲୀ ଜାନୁଆରଙ୍କଠାରୁ ବି ଭୟଙ୍କର ସେ ଲୋକଗୁଡ଼ାକ କେଉଁ ମୁହୂର୍ତ୍ତରେ ଆସିଯିବେ ଆଉ ତାଠୁ ଛଡ଼େଇ ନେବେ ତା ଛୁଆକୁ। ଆଜିକି ଦୁଇ ମାସ ହେଲା ସେମାନେ ତାକୁ ଖୋଜୁଛନ୍ତି ଆଉ କୁନ୍ତ ଦେହ ଛପା ଦେଇ ଏଯାବତ୍ ବଞ୍ଚେଇ ରଖିଛି ନିଜର ନୟନ ପିତୁଳାକୁ। ହେଲେ କେତେଦିନ? ସେମାନେ ବି ନ ଛୋଡ଼ ବନ୍ଧା, ପୃଥିବୀର ଶେଷ ପର୍ଯ୍ୟନ୍ତ ବି ଯିବାକୁ ପଡ଼ିଲେ ଯିବେ ଆଉ ତାକୁ ଖୋଜି ବାହାର କରିବେ। ଶୁଣିଲୁଣି, କୁନ୍ତ ପୁଣି ଥରେ ମା ହେବ? ପଡ଼ିଶା ଘର ରେବା ବୁଢ଼ୀର ଏଇ ଚୁପ୍ ଚୁପ୍ କଥା ତକ ଶୁଣି ମନୁଆର ଛାତିଟା ଫୁଲିଗଲା ଖୁସିରେ, ହାଣ୍ଡିଆ ନିଶା ବି ଚଟକିନା ଉତୁରିଗଲା। ସତ କହୁଛୁ? ମନୁଆର ଆଖି ଖୁସି ହୋଇଗଲା। ଓହୋ, ଏତେ ଦିନକେ ଠାକୁର ମୋ ଡାକ ଶୁଣିଲେ, ପୁଅ ହେଲେ କ୍ଷୀରିପୁରି କରି ଭସେଇ ଦେବି ଲ ବୁଢ଼ୀ। ଘର ଭିତରେ ଥିବା କୁନ୍ତ କାନରେ ସଫା ସଫା ପଡ଼ିଲା ଏ କଥାବାର୍ତ୍ତା। ଦେହ ମୁଣ୍ଡ ଶିରଶିର ମାରିଗଲା ଆଉ ମନଟା କେଉଁ ରସତଳକୁ ଦବିଗଲା। ମା ହବାର ଖୁସି ତକ ବି କୁଆଡ଼େ ମିଳେଇଗଲା ପାଣି ଫୋଟକା ପରି। ହେଲେ କୁନ୍ତର ଇଏ ପ୍ରଥମ ଗର୍ଭ ନୁହଁ, ଦୁଇ ବର୍ଷ ତଳେ ବି ସିଏ ମା ହେଇଥିଲା। ହେଲେ ସେତେବେଳେ ଯିଏ ମଞ୍ଜି ବୁଣିଥିଲା ସିଏ ହିଁ ଫଳନ୍ତି ଗଛକୁ ଓପାଡ଼ିକି ଛଡ଼େଇ ନେଇଥିଲା ତା ହାତରୁ। କୁନ୍ତର ସୁନ୍ଦରିଆ ମୁହଁ ଆଉ ଖୁନ୍ଦିଲା ଦେହ ହାତକୁ ଦେଖି କେତେ ନେହୁରା ନ ହୋଇଥିଲା ମନୁଆ ତାକୁ ନିଜର କରିବାକୁ। ଛଅ ମାସ କାଳ ଅଧିଆ ପଡ଼ିଲା ପରି ତାଙ୍କ ଗାଁ ପୋଖରୀ ମୁଣ୍ଡ ବରଗଛ ତଳେ ବସି ରହିଲା ଆଉ କୁନ୍ତକୁ ଦେଖିଲା କଣି ବାୟାଙ୍କ ପରି ଘୁରି ବୁଲିଲା ତା ପଛେ ପଛେ। ଶେଷରେ କୁନ୍ତର କୁଆଁରୀ ମନ ତରଳିଗଲା, ଦୁହେଁ ପରସ୍ପରକୁ ଆପଣେଇ ନେଲେ କେବେ ବି ଅଲଗା ନ ହେବାର ପଣ କରି। ପିଲାଦିନରୁ ବାପା ମା ଛେଉଣ୍ଡ ମନୁଆ ନିଜେ କୁନ୍ତ ବାପା ପାଖକୁ ତା ଝିଅ ହାତ ମାଗିବାକୁ ଗଲା। କୁନ୍ତ ବାପଟି ଭଲ ମଣିଷ, ମୂଲମଜୁରି କରି ପରିବାର ପୋଷେ। ଦେଖିଲା ବଢ଼ିଲା ଝିଅକୁ ଆଦରି ନେବାକୁ ଛାଆଙ୍କୁ ବର ଆସି ଘର ଦୁଆରେ ଠିଆ, ପୁଣି ଟୋକାଟା ବି ପାରିବାର, ପଥର ଖାଦାନରେ ଖଟିକି ଭଲ ଦୁଇ ପଇସା ରୋଜଗାର କରୁଛି, ତେଣୁ ଦୈବକୁ ସୁମରି ଟେକିଦେଲା ଝିଅକୁ ତା ହାତରେ। କେଡ଼େ ସୁଖରେ କଟିଗଲା ପରସ୍ପରକୁ ଜୀବନ ଦେଇ ଭଲ ପାଉଥିବା ମଣିଷ ଦୁଇଟାଙ୍କ ଦିନଗୁଡ଼ାକ। ଖରା ମରୁଡ଼ି ଦାଉରୁ ଫାଟିଯାଇଥିବା ବିଲରେ ସତେ ଯେମିତି ଅଜାଡ଼ି ହୋଇପଡ଼େ ବାଦଲ ଫଟା ବର୍ଷା। କୁନ୍ତ ଲାଜରେ ଓଢ଼ଣାକୁ ଟାଣି ଧରେ, କିନ୍ତୁ ଏତେ ଦିନର ଅପେକ୍ଷାର ଭରଣା ଚାହେଁ ମନୁହା। ନିଜ ପାଖକୁ ଭାରିଯାକୁ ଟାଣି ଆଣେ ଆଉ ଅଜସ୍ର ଗେଲରେ ପୋତି ପକାଏ ତା ପୁରିଲା ପୁରିଲା ଦେହ ସାରା। କଲିଜାକୁ ବତୁରେଇ ରଖିଥିବା ନିଚ୍ଛକ ଭଲ ପାଇବାର ଭାବ ପ୍ରକାଶ ପାଏ ଦୀପ୍ରାଣୀଙ୍କ ଗାଢ଼ ଆଲିଙ୍ଗନରେ। ମନୁଆର କଳା ମଚମଚ ଟାଣୁଆ ଛାତିରେ ମୁଣ୍ଡ ରଖି କୁନ୍ତ ଶୋଇଯାଏ ପ୍ରଶାନ୍ତିର ଗାଢ଼ ନିଦରେ। ଗେରସ୍ତର ଆଦର ପାଇ କୁନ୍ତ ବି ଢାଳିଦେଲା ତା ବୁକୁତଳର ସବୁତକ ସ୍ନେହକୁ, କିନ୍ତୁ ସେ ସୁଖକୁ ବି ଛାର କରିଦେଲା ଯେଉଁଦିନ କୁନ୍ତ ଜାଣିଲା ସିଏ ମା ହବ ବୋଲି। ଝିଅରୁ ସ୍ତ୍ରୀ ଆଉ ମା, ରାସ୍ତାଟା କେତେ ଲମ୍ବା ସତେ, ଅଜଣା ପୁଲକରେ ମନ ଫୁଲି ଉଠିଲା। କୁନ୍ତକୁ ନେଇ ତା ବାପ ଘରେ ଛାଡ଼ି ଆସିଲା ମନୁଆ। ଆଲୋ, ଇଏ ଛୋଟ କଥା ନୁହଁ, କୁନ୍ତ ମା ବୁଝେଇଲା। ଠାକୁର ସିନା ଧରାକୁ ତିଆରିଛି, ହେଲେ ମଣିଷକୁ କିଏ ତିଆରିଛି ସେଇ ମାଇ ପିନା? କେଡ଼େ କଷ୍ଟରେ ଦଶ ମାସ ଦଶ ଦିନ ପେଟରେ ସାଇତିକି ଶେଷରେ ଅନ୍ତବୁଜୁଳା ଫାଡ଼ି ଆଉ ଗୋଟିଏ ମଣିଷକୁ ଯିଏ ଜନ୍ମ ଦିଏ, ପୁଣି ମଲା ଯାଏ ଯାହା ପାଇଁ ନିଜ କଲିଜା ଖଣ୍ଡକ କମ୍ପୁଥାଏ, ସେଇ ହେଲା ମା। ବୁଝିଲୁ ଝୁଅ? ମୁଁ ତ ମୂର୍ଖ ମଣିଷ, ଏତିକି ଜାଣିଛି ମା'ଠୁ ଭଳି କେହି ହେବେନି। ମାଇ ପିଟେ ଯେଡ଼େ ଅଲକ୍ଷଣୀ ହେଉ ପଛକେ, ନିଜ ଛୁଆର ଲାଭ ଛଡ଼ା ହାନି କେବେ ମନାସିବନି। ସେଦିନ ନିଜ ମାଆର କଥା ତକ କୁନ୍ତ ଛାତିରେ ଗାର କାଟି ହେଇଗଲା ସବୁଦିନ ସକାଶେ ଅଲିଭା ହେଇ ରହିବା ପାଇଁ। ସତେ ତ କେଡ଼େ ନିଗର କଥା ମା କହିଲା, ଅଭିଆଡ଼ି ବେଳେ କାହୁଁ ବୁଝିଥାନ୍ତା ସିଏ ନିଜେ ଏ କଥାର ମହତ। ମା ହବାରେ ହିଁ ଝିଅ ଜନ୍ମର ପୂର୍ଣ୍ଣତା, ଆଉ ସବୁ ସମ୍ପର୍କ ଗୋଟେ ପଟେ, ମା ଛୁଆର ସମ୍ପର୍କ ଗୋଟେ ପଟେ। ଦିନ ଦିନ ମାସ ମାସ ଧରି ନିଜ ଗର୍ଭରେ ଆଶ୍ରା ପାଇ ବଢ଼ୁଥିବା ଜୀଅନ୍ତା ରକ୍ତ ମାଂସର ପିଣ୍ଡୁଳା ସହିତ ଯେଉଁ ସମ୍ପର୍କ, ତାହା ଚିରଦିନ ସକାଶେ ରହିଯାଏ, ନାହିଁ କଟାରେ ବି କଟେନି। ସତେ ଯେମିତି ଗୋଟିଏ ଅଦେଖା ନାହିଁ ଲାଗି ରହିଥାଏ ସେ ମଣିଷଟା ସହିତ ଜୀବନସାରା। ସେଇଥିପାଇଁ ତ ଛୁଆକୁ ଭୋକ କଲେ ମା ଜାଣିପାରେ, ବାପ ଜାଣିପାରେନି। ଛୁଆର ମନ କଥା ମା ବୁଝିପାରେ, ବାପ ବୁଝିପାରେନି। ଦଶ ମାସ ଦଶ ଦିନ ପୁରୀ କୁନ୍ତକୋଳକୁ ଝିଅଟିଏ ଯେଉଁଦିନ ଆସିଲା, ସେଦିନ ବକଟେନାକୁ ମୁହଁଟାକୁ ଦେଖି ତା ପ୍ରସବ କଷ୍ଟ କୁଆଡ଼େ ହଜିଯାଇ କଲିଜାରେ ଭରିଗଲା ଅକୁହା ଶାନ୍ତି। ଏମିତି ଶାନ୍ତି କେବେ ବି ସିଏ ପାଇନଥିଲା। ପୁଣି ନିଜ କ୍ଷୀରକୁ ଦେଇ କୁନି ପେଟଟାକୁ ପୂରାଇଲା ବେଳେ ନିଜ ଜନମର ସାର୍ଥକତା ଅନୁଭବ କଲା କୁନ୍ତ। ମନୁଆର ବି ହସ ହସ ମୁହଁ, ତଥାପି କୁନ୍ତ ଲକ୍ଷ୍ୟ କଲା ଝିଅ ହେଇଥିବାରୁ ତା ମନ ଟିକେ ଉଣା। ପୁଅଟିଏ ଚାହୁଁଥିଲା ମନୁଆ। ନଈ ସ୍ରୋତ ପରି ସମୟ ବି ବଦଳେ। ଖାଦାନର ସାଙ୍ଗଙ୍କ ସହିତ ମିଶି ମନୁଆ ନିଶାପାଣି କରିବାକୁ ଲାଗିଲା। ଖାଦାନର ସର୍ଦ୍ଦାର ବି ନିଜ ମୂଲିଆଙ୍କୁ ହାତ ମୁଠାରେ ରଖିବା ସକାଶେ ମଦ ହାଣ୍ଡିଆ ଯୋଗାଡ଼ି ଦେଲା। କୁନ୍ତ ନିଜ ଗେରସ୍ତର ନୂଆ ରୂପ ଦେଖିଲା। କଥା କଥା କେ ରାଗ, ଫୋପଡ଼ା ଛିଞ୍ଚଡ଼ା, ଗାଳି ଫଜିତ, ସୁଖ ସଂସାରକୁ କଳାହାଣ୍ଡିଆ ମେଘ ଘୋଡ଼େଇ ଆସିଲା। ଖାଦାନ ସର୍ଦ୍ଦାର ସହିତ ସହରି ଦଲାଲ ବୀରସିଂର ଭାବଦୋସ୍ତି ଅଛି। ବୀରସିଂ ଗାଁ ଗାଁ ବୁଲି ପିଲା ଯୋଗାଡ଼େ, ଆଉ ଚଢ଼ା ମୂଲରେ ସହରରେ ବିକେ। ମଣିଷ ପିଲା କିଣିବାକୁ କି ଲୋକ ଅଭାବ? ମନୁଆର ଝିଅ ଜନ୍ମ ହେବା କଥା ଖାଦାନ ସର୍ଦ୍ଦାରଠୁ ଶୁଣି ବୀରସିଂର କୁଟୁଳିଆ ମନରେ ଖେଳିଗଲା ଚମକ। ମନୁଆକୁ ଖୁବ୍ ବିଦେଶୀ ମଦ ଦେଇ ନିଜର କଲା ବୀରସିଂ। ଝିଅ ଜନ୍ମ ହେଇଥିବାରୁ ମନ ଉଣା ନ କରିବାକୁ ଉପଦେଶ ଦେଲା। ଆରେ ଫିକର କରନି, ତୁ ପା ଖାଣ୍ଟି ମର୍ଦ ପୁଅ, ଚାହିଁଲେ ଗଣ୍ଡା ଗଣ୍ଡା ପୁଅ ତୋର ହେବେ, ଏ ଝିଅକୁ ରଖି କ'ଣ କରିବୁ? ରଖିଲେ ବାହା ଚୁଡ଼ା ତୁ ପୁଣି କରିବୁ? ତୁଟା ଗରିବ ମଣିଷ, ଏତେ କଥାକୁ ପାରିବୁ ନା? ମୋ କଥା ମାନେ, ତାକୁ ବିକି ଦେ। ଦିନକୁ 200 ଟଙ୍କା ମଜୁରୀ ପାଇ କଲବଲ ହେଉଥିବା ମନୁଆକୁ ଲୋଭ ଦେଖାଇଲା ବୀରସିଂ। ଝିଅକୁ ବିକିଦେଲେ ଏକାଥରେ କେ 20,000 ଟଙ୍କା ପାଇବ ସିଏ। ମନୁଆର ଆଖି ଖୁସି ହୋଇଗଲା, କଥା ଦେଲା ଝିଅକୁ ଦେଇଦେବ। ସିଂହେ ବି ସାଥିସାଥି 5,000 ଟଙ୍କା ତା ହାତରେ ବଇନା ଗୁଞ୍ଜିଦେଲେ। ସହରରେ ଥିବା ବଡ଼ ଦଲାଲକୁ ସେ କଥା ଦେଇଛି, ଦିଲ୍ଲୀର ଜଣେ ସାହେବାଣୀଙ୍କ ଶୂନ୍ୟକଳ ପୂରଣ କରିବାର ଜବାବ କରିଛି ବଡ଼ ଦଲାଲ 2,00,000 ଟଙ୍କା ପ୍ରତିବଦଳରେ। ସେମାନେ କୁଆଡ଼େ ବଡ଼ ଲୋକ ହେଲେ ଅପୁତ୍ରିକ, ଛୁଆଟିଏ ଦରକାର ତାଙ୍କ ଶୂନ୍ୟ ଜୀବନରେ। ହେଲେ କୁନ୍ତର ମା ହୃଦୟ ଏ ହିସାବ ବୁଝେ ନାହିଁ। ଛାତିରେ ଚାପି ଧରିଲା 4 ମାସର ଝିଅକୁ, ଆଉ ମନୁଆର ବିଧା ଚାପୁଡ଼ା ଗୋଇଠାକୁ ଆଖି ବୁଜି ସହିଗଲା ଘଡ଼ିଏ କାଳ। ହେଲେ ମନୁଆର ବଳ ଆଗରେ ଶେଷରେ ହାର ମାନିବାକୁ ବାଧ୍ୟ ହେଲା କୁନ୍ତ। ଛୁଆକୁ ତାଠୁ ଝାମ୍ପି ନେଲା ମନୁଆ, ଆଉ ବାହାରେ ଅପେକ୍ଷା କରିଥିବା ବୀରସିଂ ହାତକୁ ଟେକିଦେଲା। କୁନ୍ତର କଲିଜାରୁ ଖଣ୍ଡେ କିଏ କାଟିନେଲା ସତେ, ଯେମିତି ମୂର୍ଚ୍ଛା ହେଇ ପଡ଼ିଲା। ଖାଇବା ପିଇବା ଭୁଲି ଖାଲି ମାଟି କାନ୍ଥକୁ ଆଉଜି ବସି ରହିଲା ପଥର ପରି 2 ଦିନ ଧରି। ଶାଳି ହୁଣ୍ଡିଟାଏ ଜମା ବୁଝୁନି, ଆଲୋ ଆମ ଝୁଅ ଏଇନୁ ସାହେବାଣୀ ହେଇ ରହିଥିବ, ଏଠି ଗୋବର ଲିପା ମାଟି ଭୂଇରେ ପଡ଼ି କ'ଣ ପାଇଥାନ୍ତା? କୁନ୍ତ ସେ କଥାର ଜବାବ ଦିଏନି, ଖାଲି ଭାବେ କୋଉ ଅଜଣା ଅଶୁଣା ରାଇଜରେ ତା ଧନ ଥିବ, କିଏ ତାକୁ ରଖିଥିବ, ତା ଦୁକୁଦୁକିରେ କିଏ ତେଲକନା ଆଉ ମୁଣ୍ଡରେ କଳାଟିପା ନାଇ ଦେଉଥିବ, ତା ପେଟ ପୁରିଥିବ ତ। ଏଠି କୁନ୍ତ ଆଖିର ଲୁହସାଥିକୁ ଛାତିରୁ ଅନବରତ ବହି ଚାଲିଛି କ୍ଷୀର। କଥା ନ କହିଲେ ବି ସେ ନିଶ୍ଚୟ ଖୋଜୁଥିବ ତା ମାଆର ପରସ। ଛାତି ଭିତରଟା ଖାଲି କୋରି ହୋଇଯାଏ କୁନ୍ତର। ସତରେ କେତେ ନିଷ୍ଠୁର ମନୁଆ ପାଲଟିଗଲା, ଟଙ୍କା କେଇଟା ପାଇଁ ନିଜ ରକତକୁ ବି ବଳି ଦେଇଦେଲା। ମନୁଆ କିନ୍ତୁ 20,000 ଟଙ୍କାକୁ ସାଙ୍ଗମାନଙ୍କ ସହିତ ମଦ ମାଂସ ଖାଇ ଉଡ଼େଇଦେଲା ଚାହୁଁ ଚାହୁଁ। ନିଜ ଭଲ ପାଇବାକୁ ଛି କରି ବାପ ଘରକୁ ଚାଲିଗଲା କୁନ୍ତ। ମା ବହୁତ ବୁଝେଇଲା, ବାହା ହେଲା ଝିଅ ବାପ ହାଣ୍ଡିରେ ଖାଇଲେ ଲୋକେ କ'ଣ କହିବେ। ବାଧ୍ୟ ହୋଇ ଫେରିଲା କୁନ୍ତ, ପୁଣି ଚାଲିଲା ତା ସଂସାର। ଆଲୋ ଦେଖିବୁ ରହ, ଏଥର ଆମର ପୁଅ ହବ। କୁନ୍ତକୁ ଆଉ ଥରେ ମା ହବା ପାଇଁ ରାଜି କରାଇବା ଉଦ୍ଦେଶ୍ୟରେ ମନୁଆ ସାକୁଲେଇ ହେଲା। ହଁ କାହିଁକି ନ ହବ, ବେଶୀ ପଇସା ପାଇଲେ ତାକୁ ବି ବିକିଦେବୁ, କୁନ୍ତ ଛିଗୁଲେଇକି କହିଲା। ତୋ ଦିହ ଛୁଉଁଛି, ପୁଅକୁ କ'ଣ କିଏ ନିଜଠୁ ଅଲଗା କରିପାରେ, ଆଉ ଝିଅକୁ? କୁନ୍ତ କଥାର ଉତ୍ତର ନ ଦେଇ ଘରୁ ବାହାରିଗଲା ମନୁଆ। ଶେଷରେ କିନ୍ତୁ କୁନ୍ତ ଯାହା ଡରୁଥିଲା ସେଇଆ ହେଲା, ନିଆଁ ଧାସରେ ଘିଅ ତରଳିଗଲା। ଝିଅ ଯିବାର 2 ବର୍ଷ ବିତିଗଲାଣି, ଯେତେ ଟାଣ କଲେ ବି ମନରୁ ଦିନକ ସକାଶେ ବି କୁନ୍ତ ଭୁଲିପାରିନି ତାକୁ। ଏତେ ଦିନ ପରେ ପୁଣି ଥରେ ନିଜ ଗର୍ଭରେ ଆଉ ଗୋଟିଏ ସତ୍ତାର ଉପସ୍ଥିତି ଜାଣି କୁନ୍ତ ଚମକି ପଡ଼ିଲା। କେମିତି ଗୋଟେ ଛନକା ମନରେ ପଶିଗଲା ହଠାତ୍। ଠିକ କଲା ପାରୁ ପର୍ଯ୍ୟନ୍ତ କଥାଟାକୁ ଲୁଚେଇକି ରଖିବ, ଖାଲି ରେବା ବୁଢ଼ୀକୁ ଯାହା ଡର, ଗାଁରେ କାହା ଘରେ ଜିରା ଫୁଟିଲେ ଫୁଟଣ ଫୁଟିଲେ ବି ତାକୁ ବାସେ। କୁନ୍ତର ଦିନତମା ମୋଟାରି ହୋଇ ବାନ୍ତି କରିବା ଶବ୍ଦ ଶୁଣି ରେବାବୁଢ଼ୀ ଚଟକିନା ଜାଣିଗଲା ଅସଲ କଥାକୁ। ମନୁଆ ଖୁସିରେ କୁହାଟ ପରେ କୁହାଟ ପକେଇଲା। ସତେ ଯେମିତି କୁନ୍ତ ପୁଅଟେ ଜନ୍ମ କରିସାରିଛି। କୁନ୍ତକୁ ଧରି ନାଚିଗଲା ପରସ୍ତେ। ଏତେ ଦିନ କେ ମୋ କଥା ରଖିଲୁ ଲୋ, କହିବା ସହିତ ସ୍ତ୍ରୀ ଗାଲରେ ବୋକ ବି ଦେଲା ମନୁଆ। କୁନ୍ତ କିନ୍ତୁ ହାତକୁ ଅଲଗା କରି ଚାଲିଗଲା କାମ ଆଳରେ। ଏଥର ମନୁଆ କୁନ୍ତକୁ ତା ବାପ ଘରକୁ ବି ଛାଡ଼ିବାକୁ ନାରାଜ। ତା ଜିଦିରେ କିନ୍ତୁ କୁନ୍ତ ମା ଆସି ରହିଲେ ଝିଅ ଘରେ। ଗର୍ଭ ବଢ଼ି ଚାଲିଲା ଦିନ ମାସ, ତା ସହିତ କୁନ୍ତ ଛାତିର ଦୁକୁ ଦୁକୁ। ବେଳ ଆସିଗଲା, ବାହାରେ କୁଟୁଛି ବର୍ଷା, ବେଳକୁ ବେଳ ବଢ଼ୁଛି ତାର ଗତି, ଆଉ ତା ସହିତ କୁନ୍ତର ଗର୍ଭ ଯନ୍ତ୍ରଣା। ମନୁଆ ଖାଦାନରୁ ଫେରିନି। ଆଜି ବୀର ସିଂ ତା ପାଇଁ ଖୁବ୍ ଦାମିକା ବିଦେଶୀ ମଦ ଆଣିଛି, ତା ସାଙ୍ଗକୁ କୁକୁଡ଼ା ମାଉଁସ ତରକାରୀ। ମନୁଆ ଆଜି ଚୋସ୍ତ ପିଇଛି। ତା ମନ ଏମିତି ଉଚ୍ଚାଟିଆ ଧରିଛି ଯେ ଓହ୍ଲେଇବାର ନାଁ ନଉନି। ବୀର ସିଂ ଖାଲି ମୁରୁକି ମୁରୁକି ହସି ଚାଲିଛି। ମନୁଆ ସହିତ ତା ଜବାବ ଛିଡ଼ି ସାରିଛି। ଝିଅଟାଏ ହେଲେ ସେ ନେଇଯିବ 50,000 ଟଙ୍କାରେ। 50,000! ମନୁଆ କାନରେ ଖାଲି ବାଜୁଛି ସେ ଶବ୍ଦ ଦୁଇଟା। ଗାଁରୁ ଖବର ଆସିଗଲା ଝିଅଟିଏ ହେଇଛି। ବୀର ସିଂ ରାକ୍ଷସ ପରି ହସି ଉଠିଲା, ଆଉ ମନୁଆ ହାତରେ ଧରେଇଦେଲା 10,000। କଥା ଛିଡ଼ିଗଲା, ମାସ ପୁରାଣୀ ବାସି ସିଏ ଝିଅକୁ ନେଇଯିବ। କୁନ୍ତ କିନ୍ତୁ ବେଳରୁ ସାବଧାନ। ତା ମାଆକୁ ସିଏ ଚେତେଇ ଦେଇଛି ତା ଜ୍ୱାଇଁର ଅମାନସିକତା ବିଷୟରେ। ତେଣୁ କୁନ୍ତ ମା ବି ହୁସିଆର ହୋଇ ରହିଛି, ଛୁଆକୁ ନିଜଠୁ ମୁହୂର୍ତ୍ତକ ସକାଶେ ବି ଅଲଗା କରୁନି। ମାସ ପୁରାଣୀ ସରିଲା, ମଢ଼ଠୁ ପୁଳେ ମାଉଁସ ଖୁମ୍ପି ନେବା ଆଶାରେ ଚିଲ ପରି ମନୁଆ ଆସି ହାଜର। ତାକୁ ବୀର ସିଂ ବହୁତ ମଦ ପିଆଇଛି, ହାତରେ ଗୁଞ୍ଜି ଦେଇଛି ବିଡ଼େ ଟଙ୍କା। ବାହାରେ ବର୍ଷା କାଚୁଛି, ବୀର ସିଂ ତା ଜିପ୍ରେ ଅପେକ୍ଷା କରିଛି। ମନୁଆ ଘର ଭିତରକୁ ଗଲା, ଗୋଟିଏ ଝିଙ୍କାରେ ଛୁଆକୁ ଶାଶୁକୋଳରୁ ଟାଣି ନେଇ ଧରେଇଦେବାକୁ ବୀର ସିଂ ହାତରେ। ହେଲେ ଛୁଆ କାହିଁ? ମନୁଆର ଆଖି ଖୁସି ହୋଇଗଲା, ତା ସ୍ତ୍ରୀ ଘରେ ନାହିଁ। କୁନ୍ତ, ଏ କୁନ୍ତ, ବେ କୁନ୍ତ, କୁଆଡ଼େ ଗଲୁ ଶଳା ବଜାତ ମାଇକିନିଆ? ଆଜି ତୋ ତଣ୍ଟି ମୋଡ଼ିଦେବି। ମନୁଆର ଚିତ୍କାର ମିଳେଇଗଲା ତୁହାକୁ ତୁହା ମାରୁଥିବା ଘଡ଼ଘଡ଼ିର ଶବ୍ଦରେ ସିନା, ହେଲେ କୁନ୍ତର ଖୋଜ ଖବର ନାହିଁ। ଛୁଆକୁ ଛାତିରେ ଚାପି ଦୌଡ଼ିଛି କୁନ୍ତ ଆଗକୁ। ତାକୁ ରାସ୍ତା ମାଲୁମ ନାହିଁ, କେଉଁ ବିପଦକୁ ତାର ନିଘା ନାହିଁ। ମନରେ ତାର ଗୋଟିଏ ଚିନ୍ତା, ନିଜ ଛୁଆକୁ କୌଣସି ମତେ ସେ ରାକ୍ଷସ କବଳରୁ ବଞ୍ଚେଇବ। ରାତି ତମାମ ଦୌଡ଼ୁଛି କୁନ୍ତ ଗାଁ ଛାଡ଼ି ରାଜରାସ୍ତାରେ, ଥକିବା ସତ୍ତ୍ୱେ ବି ରହିଯାଇନି। ପଛରେ ଜିପ୍ ଛୁଟେଇଛି ବୀର ସିଂ, ପାଖରେ ବସିଛି ମନୁଆ। ଦେଇଥିବା କଥାକୁ ସିଏ ରଖିବ, ନିଜ ରକ୍ତକୁ କେଇଟା ଟଙ୍କାରେ ବିକ୍ରି କରିଦେବାର ପଣକୁ ସେ ନିଶ୍ଚୟ ରଖିବ। ଦିନକ ସକାଶେ ବାପ ଘର କି ଶାଶୁଘର ଗାଁର ସରହଦ ଟପିନଥିବା କୁନ୍ତ ପ୍ରାଣ ବିକଳରେ ଦୌଡ଼ୁଛି ଲମ୍ବି ଯାଇଥିବା ରାଜରାସ୍ତାରେ। ପଛରୁ ଗାଡ଼ି ଶବ୍ଦ ଶୁଭିଲାରୁ କୁନ୍ତ ଛାଁକୁ ରାସ୍ତାକଡ଼ ଝାଟିମାଟି ଜଙ୍ଗଲ ଭିତରକୁ ପଶିଗଲା। ତୀର ବେଗରେ ଜିପ୍ ମାଡ଼ି ଚାଲିଛି ଆଗକୁ, କୁନ୍ତକୁ ପଛରେ ଛାଡ଼ି। ଘଡ଼ିଏ କାଳ ଚିନ୍ତାରେ ପଡ଼ିଗଲା କୁନ୍ତ, କୁଆଡ଼େ ଯିବ? ଗାଁକୁ ଫେରିଲେ ମନୁଆର ଡର, ସହରଟା କି ଜିନିଷ ତାହା ତାକୁ ଅଜଣା। କ'ଣ କରିବ ସିଏ? ବର୍ଷା କମିବାର ନାଁ ନଉନି। ମାସକର ଛୁଆକୁ ପାରୁ ପର୍ଯ୍ୟନ୍ତ ନିଜ ପଣତ କାନିରେ ଘୋଡ଼େଇ ରାସ୍ତାକଡ଼ ମାଟିରେ ଚାଲିଲା ଆଗକୁ। ଗାଡ଼ିଟେ ଦୈବାତ ଆସିଗଲେ ପାଖ ଜଙ୍ଗଲ ଭିତରକୁ ଯାଇ ଦେହ ଛପା ଦେଉଥାଏ। ଆଜିକି ମାସେ କାଳ କୁନ୍ତ ସହରର ଏଗଳି ସେଗଳି ବୁଲୁଛି ଭିକ ମାଗି। କୁନ୍ତର ଆଖି ଯୋଡ଼ାକ କିନ୍ତୁ ଅନବରତ ଘୁରି ବୁଲୁଛି, ମନୁଆ କି ବୀର ସିଂ ତାକୁ ଦେଖିଦେବେନି ତ? ଏଠି ସେଠି ରାତି କଟେଇ ଶେଷରେ ସହର ତଳେ ଛୋଟ ଶିବ ମନ୍ଦିର ବେଢ଼ାରେ ଆଉ 5 ଜଣ ଭିକାରୀଙ୍କ ସହିତ ଶୋଇଯାଉଛି। ମନ୍ଦିରର ପୂଜକ ଦୟାଳୁ ମଣିଷ, ନିରାଶ୍ର ଭିକାରୀମାନଙ୍କୁ ବେଢ଼ାରେ ଶୋଇବାର ଅନୁମତି ଦେଇଛନ୍ତି। ମନର ଛନକା ରାତିର ନିଦକୁ ବାରମ୍ବାର ଭାଙ୍ଗିଦିଏ। ଏ ସହରରେ ମଣିଷଗୁଡ଼ାକ କେତେ ଭିନ୍ନ ସତେ, ଅହରହ ଦୌଡ଼ୁଛନ୍ତି ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ, କ'ଣ ପାଇଁ କେଜାଣି। କିନ୍ତୁ ସିଏ ଭିକ ମାଗିଲେ ଭୋକିଲା କୁକୁର ପରି ତା ଦେହକୁ ଘଡ଼ିଏ କାଳ ଚାହିଁ ରହନ୍ତି, ତାପରେ ଟଙ୍କେ କି 2 ଟଙ୍କାଟେ ପକେଇ ଦିଅନ୍ତି। ସରମରେ ସିରିସିରି ହୋଇଯାଏ କୁନ୍ତର ଦେହ ତାଙ୍କ ଚାହାଣିରେ, କି ଅଲାଜୁକ ଏମାନେ। ସେଦିନ ରାତିରେ ଦେହରେ କାହା ହାତ ବାଜିବାରୁ ଚାହୁଁକିନା ନିଦ ଭାଙ୍ଗିଗଲା କୁନ୍ତର। ସାମ୍ନାରେ ମନ୍ଦିରର ପୂଜକ ନିଜ ପାଟିରେ ଆଙ୍ଗୁଠି ଦେଇ ତାକୁ ପାଟି ନ କରିବାକୁ କହି ଠାରରେ ଡାକିନେଲେ ମନ୍ଦିର ଉହାଡ଼କୁ। ବୟସ୍କ ମଣିଷଟାରେ ଭିନ୍ନ ଗୋଟେ ରୂପ ଦେଖିଲା କୁନ୍ତ ସେଦିନ। ତାଙ୍କ ଆଖି ଦୁଇଟା ଅନ୍ଧାର ଭିତରେ ବି ନାରୀ ଦେହଟାକୁ ଭୋଗ କରିବାର ଲାଳସାରେ ତପ୍ ତପ୍ କରୁଛି। ତାକୁ ଖୁବ୍ ଜୋରରେ ଜାବୁଡ଼ି ଧରିଛନ୍ତି ନନା ଆଉ ଧମକଉଛନ୍ତି, ମୋ ମନକୁ ଖୁସି କରିଦେ, ନହେଲେ ମନ୍ଦିର ବେଢ଼ା ତୋ ପାଇଁ ବନ୍ଦ। ଚଡ଼କଟାଏ ପଡ଼ିଲା କୁନ୍ତ ମୁଣ୍ଡରେ, ପଛକୁ ଫେରି ଚାହିଁଲା କୁନ୍ତ। ଛିଣ୍ଡା ଅଖାରେ ତା ଛୁଆ ଶୋଇଛି ଅନ୍ୟ ଭିକାରୀଙ୍କ ମେଳରେ। ଛାତିର କୋହକୁ ଚାପି ନିଜକୁ ଛାଡ଼ିଦେଲା ସେ ଭଦ୍ରମୁଖା ସୈତାନ ହାତରେ। ପରଦିନ ସେଇ କଥାର ପୁନରାବୃତ୍ତି। ଲଗାତାର ପାଞ୍ଚ ରାତି ନିଜକୁ ତିଳ ତିଳ କରି ମାରି କୁନ୍ତ ଶେଷରେ ବାହାରିଗଲା ମନ୍ଦିର ବେଢ଼ାରୁ ଅନ୍ୟ ଜାଗାରେ ଆଶ୍ରା ଖୋଜିବା ପାଇଁ। ପୁଣି ଦିନସାରା ଭିକମଗା, କିଛି ଟଙ୍କା ହୋଇଗଲେ ଚାଳିଆ ହୋଟେଲକୁ ଯାଇ ଖଲିଏ ଭାତ ଡାଲମା ଆଖି ନାକ ବୁଝି ଖାଇଦେଲେ ସରିଲା। ତା ନିଜ ପେଟ ନ ପୂରିଲେ ଛୁଆକୁ କେମିତି ଖୁଇବ? ଦିନେ ଦିନେ ହାତକୁ କିଛି ବି ଆସେନି। ସେଦିନମାନଙ୍କରେ କୁନ୍ତ ଉପାସ ଶୋଇଯାଏ, ଆଉ ନିହାତି ସମ୍ଭାଳି ନ ପାରିଲେ ଅଳିଆ ଗଦାର ବି ଫୋପଡ଼ା ହୋଇଥିବା ବାସି ପଚା ଖାଦ୍ୟ ଗୋଟିଏ ଖାଇଦିଏ। ତାକୁ ତା ଛୁଆ ପାଇଁ ବଞ୍ଚିବାକୁ ହିଁ ପଡ଼ିବ। ଦୁଇ ମାସ ବିତିଗଲାଣି କୁନ୍ତର ଗାଁ ଛାଡ଼ି ଆସିବାର। କୁନ୍ତ ସିନା ନିଜକୁ ଲୁଚାଇ ପାରିଛି ଭାବି ସହର ସାରା ବୁଲୁଥିଲା, ହେଲେ ତା ଅଜଣତାରେ ଏ ଖବର ବୀରସିଂ କାନରେ ପଡ଼ିସାରିଥିଲା। ସହରରେ ଥିବା ତାର ଦୋସ୍ତମାନେ ଖବର ପଠାଇଥିଲେ, ଅବିକଳ ସେହି ଚେହେରାର ଭିକାରୁଣୀକୁ ପିଲାଟେ ଧରି ବୁଲୁଥିବାର ସେମାନେ ଦେଖିଛନ୍ତି। ସେଦିନ କୁନ୍ତ ଦୁଇ ଘରୁ ଭିକ ମାଗି ଆଗକୁ ଚାଲିଲା ବେଳକୁ ଗଳି ରାସ୍ତା ମୁଣ୍ଡରେ ବ୍ରେକ୍ କଷିଲା ଗୋଟିଏ ଜିପ୍। ଚାରି ଚାରିଟା ମୁଷାଣ୍ଡିଆ ମରଦ ଓହ୍ଲେଇ ପଡ଼ିଲେ, ସେମାନେ ତା ଆଡ଼କୁ ମାଡ଼ି ଆସୁଛନ୍ତି। କୁନ୍ତର ବୁଝିବାକୁ ବାକି ରହିଲାନି ସେମାନଙ୍କ ପରିଚୟ, ନିଶ୍ଚୟ ସେ ରାକ୍ଷସ ବୀରସିଂର ଲୋକ ଏମାନେ। ଛୁଆକୁ ଛାତିରେ ଚାପି ବୁଲିପଡ଼ି ଏକାମୁହା ହୋଇ ଦୌଡ଼ିଲା କୁନ୍ତ, ସେମାନେ ତା ପଛରେ। ନୂଆଣିଆ ଖରା ଧାସରେ ପ୍ରାଣ ବିକଳରେ ଦୌଡ଼ୁଛି କୁନ୍ତ, ଏ ଗଳିରୁ ସେ ଗଳି ବିକଳରେ ସାହାଯ୍ୟ ପାଇଁ ଚିତ୍କାର କରିଚାଲିଛି, ହେଲେ ବାଟଯାକ ଲୋକ ଦେଖିକି ବି ନ ଦେଖିଲା ପରି ଚାଲିଯାଉଛନ୍ତି। ସେମାନେ ଏମିତି ବହୁତ ଲୁଚକାଳି ଖେଳ ଦେଖିଛନ୍ତି ପରା, ତେଣୁ ଅଯଥାରେ ମୁଣ୍ଡ ଖେଳେଇବାର ଯଥାର୍ଥତା କାହିଁ ସେମାନଙ୍କ ପାଖରେ? ଆଉ ଦୌଡ଼ିପାରୁନି କୁନ୍ତ, ତା ଦୁର୍ବଳ ଗୋଡ଼ଯୋଡ଼ାକ ଛିଣ୍ଡି ପଡ଼ୁଛି କଷ୍ଟରେ। ସହରତଳି ଅଞ୍ଚଳର ନୂଆଣିଆ ଟିଣ ଘରଟା ପଛରେ ଲୁଚିକି ବସିଲା, ମୁଣ୍ଡଟା ଖୁବ୍ ଜୋରରେ ଧକ୍ ଧକ୍ କରୁଛି। ହେଲେ ମନକୁ ଗ୍ରାସ କରିଛି ମସ୍ତ ବଡ଼ ଡର, ସେମାନେ ତା ଛୁଆକୁ ଛଡ଼େଇ ନେବେ। ଧାର ଧାର ଲୁହ ବୋହିଗଲା ଆଖିରୁ, ହେଲେ ସେତିକି ବେଳକୁ କୁଟିଦେଲା ବର୍ଷା, ତା ଆଖି ଲୁହ ବର୍ଷା ପାଣିରେ ଏକାକାର ହୋଇଗଲା। ସେମାନଙ୍କ ପାଦ ଶବ୍ଦ ଶୁଭୁଛି, କେଉଁ ମୁହୂର୍ତ୍ତରେ ଆସିଯିବେ ପାଖକୁ, ଆଉ ବାଟ ନାହିଁ, ତା ସାମ୍ନାରେ ଜଙ୍ଗଲ। କୁନ୍ତ ଉଠିଲା, ଅନ୍ଧାରିଆ ଜଙ୍ଗଲ ଭିତରେ ଚକ୍ ଚକ୍ କରୁଛି ସେମାନଙ୍କ ଟର୍ଚ୍ଚ ଲାଇଟ୍। ଦୌଡ଼ୁ ଦୌଡ଼ୁ ଗଛରେ ପିଟି ହୋଇ ଛିଟିକି ପଡ଼ିଲା କୁନ୍ତ, ମୁଣ୍ଡ ଫାଟି ଧାରଧାର ରକ୍ତ ବୋହିଗଲା, ହେଲେ ଛୁଆର କିଛି ହେଇନି, ସେଇ ତ ବଡ଼ କଥା। ସେମାନେ ସେ ତାକୁ ଘେରିଗଲେ, ମୋ ଛୁଆକୁ ଛାଡ଼ିଦିଅ, ମୁଁ ତୁମକୁ ନେହୁରା ହେଉଛି, ମୋର ଏଇ ଦେହଟାକୁ ପଛେ। ଚାରିଜଣ ଯାକ ପରସ୍ପରକୁ ଚାହିଁ ଚାହିଁ ହେଲେ, ଲାଭ ଉପରେ ପୁଣି ବକ୍ସିସ୍। ଦାଢ଼ିଆ ଲୋକଟା ମୁହଁରେ କୁଟୁଳିଆ ହସ ଚେନାଇ ଖେଳିଗଲା, ଆଖିରେ ଇସାରା କଲା ଅନ୍ୟମାନଙ୍କୁ। ଛୁଆକୁ ପାଖ ଘାସ ଗାଲିଚାରେ ଶୁଆଇଦେଲା କୁନ୍ତ, ନିଜ ପିନ୍ଧା ଲୁଗାକୁ ଖୋଲିଦେଲା। ଜଣ ଜଣ କରି ଚାରିଜଣ ଯାକ ହିଂସ୍ର ଜନ୍ତୁ ପରି ଝୁଣି ପକାଇଲେ ତାକୁ। ଏଥର ଦାଢ଼ିଆ ଲୋକଟା ଆଗେଇ ଆସି ଧରିଲା କୁନ୍ତର ତଣ୍ଟିକୁ ଖୁବ୍ ଜୋରରେ। କୁନ୍ତ ଆଉ ନିଶ୍ୱାସ ନେଇପାରୁନି, ସବୁଆଡ଼ ଅନ୍ଧାର। ଯା ଶଳା, ଛୁଆଟା ବି ମରିଗଲା। ଦାଢ଼ିଆ ଲୋକଟା ବର୍ଷା ପାଣି ପଡ଼ି ନୀଳ ପଡ଼ିଯାଇଥିବା ଛୁଆର ଦେହକୁ ଟର୍ଚ୍ଚ ମାରି କହିଲା, ସେ ହାରାମେ ବୀର ସିଂ ଛଦାମଠାଏ ବି ଦେବନି, ଛି ଶଳା, ଜାତିଗଲା ପେଟ ପୂରିଲାନି। ସେମାନେ ଚାଲିଗଲେ। କୁନ୍ତ ଚେତାଶୂନ୍ୟ ପ୍ରାୟ ପଡ଼ିଛି, ତାର କ୍ଷତବିକ୍ଷତ ଦେହରୁ ଜୀବନଶକ୍ତି ଓହରି ଆସିଲାଣି। ପାଟିରୁ ଫେଣ, ମୁଣ୍ଡ ଆଉ ନାକରୁ ବୋହୁଛି ଧାରଧାର ରକ୍ତ, ଦେହରେ ପଡ଼ୁଛି ବର୍ଷା ପାଣି ଅଜସ୍ର ଛୁଞ୍ଚି ଫୁଟା ପରି। ଚାରିଆଡ଼େ କେମିତି ଗୋଟାଏ ଧୂଆଳିଆ ବର୍ଣ୍ଣ ଘୋଟିଯାଇଛି, କିନ୍ତୁ ଖୁବ୍ ଦୂରରୁ ସତେ ଯେମିତି ଶୁଭୁଛି ତା ଛୁଆର କୁଆଁ କୁଆଁ କାନ୍ଦ। ସିଏ ମାଆକୁ ଖୋଜୁଛି। କୁନ୍ତର ବଳକା ପ୍ରାଣତକ ସଜାଗ ହୋଇଗଲା, ଆକ୍ତାମାକ୍ତା ହୋଇ ହାତ ବୁଲେଇଲା ଚାରିପଟେ। ହଁ, ତା ଛୁଆ କାନ୍ଦୁଛି, ତା ପେଟ ଖାଲି ହୋଇଗଲାଣି। ଓହୋ, କେତେବେଳୁ ତା ଧନ ପାଟିରେ ଟୋପେ ବି କ୍ଷୀର ଦେଇପାରେନି, ତା ଅନ୍ତପୁଜଳା କୋରି ହୋଇଯାଉଥିବ ଭୋକରେ। କୁନ୍ତ ଘୁଷୁରିଗଲା ତା ପାଖକୁ, ଅଣ୍ଡାଳି ଅଣ୍ଡାଳି ଶେଷରେ ପାଇଲା ତା ଜୀବନକୁ, ନିଜର ଲଙ୍ଗଳା ମୁକୁଳା ସ୍ତନକୁ ତା ପାଟିରେ ଦେଲା। ସକାଳୁ କୁନ୍ତର ଶବକୁ ଜଙ୍ଗଲ ବିଭାଗର କର୍ମଚାରୀ ଆଗ ଦେଖିଲେ। ହେ ଭଗବାନ, କି ନିଷ୍ଠୁରତା! ବିଚାରୀ ଭିକାରୁଣୀଟାକୁ କେହି ବଳାତ୍କାର କରି ମାରିକି ଫୋପାଡ଼ି ଦେଇଛି, ଜଣେ ମନ୍ତବ୍ୟ ଦେଲେ। ଭଲ କି ଦେଖନ୍ତୁ ଆଜ୍ଞା, ଲାଗୁଛି ମା ଛୁଆ ଦୁଇଟା ମରିଯାଇଛନ୍ତି, ପୁଲିସ କି ଖବର କରିବାକୁ ହେବ, ଆଉ ଜଣେ କହିଲେ। ବୟସ୍କ ଫରେଷ୍ଟ ଗାର୍ଡ ଜଣକ କିନ୍ତୁ ଝୁଙ୍କିକି ଚାହିଁଲେ ଅନେକ ବେଳ ଯାଏ। ସାର୍, ଦୟାକରି ୱାୟାରଲେସ୍ ମେସେଜ କରନ୍ତୁ, ପୁଲିସ ସହିତ ଡାକ୍ତର ବି ପଠାଇବା ପାଇଁ। ତା ମାନେ କ'ଣ, ମା ଛୁଆ ଜୀବିତ? ନା ସାର୍, ମାଟା ସିନା ମରିଯାଇଛି, ହେଲେ ତା ମାତୃତ୍ୱ ପରା ବଞ୍ଚିଛି ଏ ଯାଏ। ଅନ୍ୟମାନେ ଆଗେଇ ଆସି ଦେଖିଲେ, ମରିଯାଇଥିବା କୁନ୍ତର ସ୍ତନକ ଛୁଆଟି ତଥାପି ଶୋଷି ଚାଲିଛି।